ନିଜକୁ ଭୁଲିଛି ମୁଁ ତୋ ପାଇରେ
ନମସ୍କାର, ମୁଁ ସିଙ୍ଗର ରମେଶ କୁମାର।
ନମସ୍କାର, ମୁଁ ସିଙ୍ଗର। ଆଜି ସମ୍ମାନ ଷ୍ଟୁଡିଓରେ ବହୁତ ସୁନ୍ଦର ଡୁଏଟ୍ ରୋମାଣ୍ଟିକ ଗୀତଟିରେ ରେକର୍ଡିଂ କଲୁ। ମୋ ସହିତ ଗାଇଛନ୍ତି ରମେଶ ଭାଇ, ଗୀତଟି ଲେଖିଛନ୍ତି ଜଗବନ୍ଧୁ ସାର୍, ଏବଂ ମ୍ୟୁଜିକରେ ସଜେଇଛନ୍ତି ଅଜୟ କୁମାର ସାର୍। ଇଙ୍ଗ ଓଡ଼ିଆ ମ୍ୟୁଜିକ ଚ୍ୟାନେଲରେ ଗୀତଟିକୁ ପୋଷ୍ଟ କରାଯିବ। ଦୟାକରି ଆପଣମାନେ ପ୍ରଥମରୁ ଶେଷ ଯାଏଁ ଶୁଣିବେ, ଏବଂ ଲାଇକ୍, କମେଣ୍ଟ ଏବଂ ସେୟାର କରିବେ। ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।
ନିର୍ଦ୍ଦେଶକ ଅଜୟ କୁମାର। ଆଜି ସମ୍ମାନ ଷ୍ଟୁଡ଼ିଓରେ ବହୁତ ସୁନ୍ଦର ଡୁଏଟ୍ ସଙ୍ଗଟେ ରେକର୍ଡିଂ କରାହେଲା, ଯାହାକୁ ଗାଇଛନ୍ତି ରମେଶ କୁମାର, ଆଉ ତାଙ୍କ ସହିତ ଗ୍ରୁପ୍ ସିଙ୍ଗର ଅଛନ୍ତି ମୋହିନୀ, ଏଥିରେ ଗୀତିକାର ଅଛନ୍ତି ଜଗବନ୍ଧୁ ସେଠି। ବହୁତ ସୁନ୍ଦର ଗୀତ ଲେଖିଛନ୍ତି ଜଗବନ୍ଧୁ, ଆଉ ମ୍ୟୁଜିକ୍ କରିଛି। ଏହା କିଙ୍ଗ ଓଡ଼ିଆ ମ୍ୟୁଜିକ୍ରେ ଅପଲୋଡ଼ କରାଯାଉଛି। ଆପଣମାନଙ୍କୁ ଅନୁରୋଧ, ଦେଖନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ କିଙ୍ଗ ଓଡ଼ିଆ ମ୍ୟୁଜିକ୍କୁ ସବସ୍କ୍ରାଇବ୍ କରନ୍ତୁ।
ଜୟ ଜଗନ୍ନାଥ। ମୁଁ ଗୀତିକାର ଜଗବନ୍ଧୁ ସେଠୀ। ଆଜି ସମ୍ମାନ ଷ୍ଟୁଡ଼ିଓରେ ଗୋଟେ ସୁନ୍ଦର ଡୁଏଟ୍ ଗୀତ ହେଲା। ଏ ଗୀତରେ ଗାଇଛନ୍ତି ମୋହିନୀ ଆଣ୍ଡ ରମେଶ କୁମାର, ଆକୁ ଏହାକୁ ଯେ ଗୀତରେ ସଜେଇଛନ୍ତି ଅଜୟ କୁମାର। ଆପଣମାନଙ୍କୁ ଅନୁରୋଧ, ଏହାକୁ ବହୁତ ମାତ୍ରାରେ ଦେଖନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।